ആകാശവാണി. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଆସାମ, କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି. ତାମିଲନାଡୁର ଗୋଟିଏ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ. ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆଜିର ସମୟର ଆବଶ୍ୟକତା ବୋଲି କହିଲେ ପ୍ରଧାନମନ୍ତ୍ରୀ. ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ ଦ୍ୱିପାକ୍ଷିକ ବାଣିଜ୍ୟ ରଣନୀତି ସମ୍ପର୍କରେ ଆଲୋଚନା କଲେ ଭାରତର ବୈଦେଶିକ ସଚିବ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍. ଆସାମ, କେରଳମ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ ଚାଲିଛି. ଦିନ ଗୋଟାଏ ସୁଦ୍ଧା ଆସାମରେ 69.63%, କେରଳରେ 49.70% ଏବଂ ପୁଡୁଚେରୀରେ 56.83% ମତଦାନ ହୋଇଥିବା ସୂଚନା ମିଳିଛି. ଆସାମ ବିଧାନସଭାର 126, କେରଳର 140 ଏବଂ ପୁଡୁଚେରୀର 30 ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ନିର୍ବାଚନକୁ ମୁକ୍ତ, ଅବାଧ ତଥା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୋଟ୍ ଗ୍ରହଣ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ପୁଡୁଚେରୀରେ ମୋଟ 9,50,639 ଜଣ ମତଦାତା 294 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏଥିଲାଗି 1,099 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ 30 ପିଙ୍କ୍ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ 15 ଏବଂ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପରିଚାଳିତ 2 ଅନୁରୂପ କେନ୍ଦ୍ର ସ୍ଥାପନ କରାଯାଇଛି। ଆଜି ସକାଳେ ଭୋଟ୍ ଦେଇଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଉପରାଜ୍ୟପାଳ କେ କୈଳାସନାଥନ୍, ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗସ୍ୱାମୀ, ବିଧାନସଭା ବାଚସ୍କତି ଆର୍ ସେଲଭମ୍ ଏବଂ ବିରୋଧୀ ଦଳ ନେତା ଆର୍ ଶିବା ପ୍ରମୁଖ ରହିଛନ୍ତି। ନିର୍ବାଚନ ଲାଗି ପୁଡୁଚେରୀରେ ମୋଟ 4,836 ଜଣ ସରକାରୀ କର୍ମଚାରୀ, 2,791 ପୁଲିସ୍ କର୍ମଚାରୀ ଏବଂ 173 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। କେରଳରେ ମୋଟ 883 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। 2,71,00,000 ମତଦାତା 30,495 ଭୋଟ୍ ଗ୍ରହଣ କେନ୍ଦ୍ରରେ ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଥିମଧ୍ୟରୁ 2,040 କେନ୍ଦ୍ରକୁ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସାମ ବିଧାନସଭା ନିର୍ବାଚନରେ 69 ଜଣ ମହିଳାଙ୍କ ସମେତ ମୋଟ 722 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଆଜି ନିର୍ଦ୍ଧାରଣ ହେବ। ରାଜ୍ୟର 2,50,000 ଉର୍ଦ୍ଧ୍ୱ ମତଦାତା ମୋଟ 31,490 ବୁଥ୍ରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ 6,40,000 ଉର୍ଦ୍ଧ୍ୱ ଯୁବ ଭୋଟର ପ୍ରଥମ ଥର ଲାଗି ଆଜି ମତଦାନ ଦେଉଛନ୍ତି। ମୋଟ ମତଦାନ କେନ୍ଦ୍ର ମଧ୍ୟରୁ 4,021 କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହେଉଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ଶାସନ କ୍ଷମତାକୁ ଆସିଲେ କୃଷକ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ। ପଶ୍ଚିମବଙ୍ଗର ହଳଦିଆଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଠନ କଲେ ଧାନଚାଷୀ, ଆଳୁଚାଷୀ, ପାନଚାଷୀ ଉପକୃତ ହେବେ। ଶ୍ରୀ ମୋଦି ତୃଣମୂଳ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ଦିଗରେ ଏହି ଦଳ ଗୁରୁତ୍ୱ ପ୍ରଦାନ କରେ ନାହିଁ। ଭାରତୀୟ ଜନତା ପାର୍ଟି ସର୍ବଦା ଗରିବ ଲୋକଙ୍କ କଲ୍ୟାଣ ପାଇଁ ଚିନ୍ତା କରିଥାଏ ବୋଲି ସେ କହିଛନ୍ତି। ପରେ ପ୍ରଧାନମନ୍ତ୍ରୀ ଆସାନସୋଲ ଏବଂ ସୁରୀଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆଜି ଉତ୍ତର 24 ଜିଲ୍ଲାର ମୀନାଖାନ୍ଠାରେ ଏକ ର୍ୟାଲିରେ ଯୋଗ ଦେଇଛନ୍ତି। ସେ ଉତ୍ତର 24 ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ନାଗାଲାଣ୍ଡର ମୋକୁଙ୍ଗଚୁଙ୍ଗ ଜିଲ୍ଲାର 28 କୋରିଦାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 30 ଭୋଟ୍ଗ୍ରହଣ କେନ୍ଦ୍ରରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ସେଠାରେ ଭୋଟ୍ଗ୍ରହଣ ସକାଳ 7 ଆରମ୍ଭ ହୋଇଛି। ଏହା ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ଏହିସବୁ ନିର୍ବାଚନ ମଣ୍ଡଳୀ ପାଇଁ 22,300 ଭୋଟ୍ଦାତା 6 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। 30 ଭୋଟ୍ଗ୍ରହଣ କେନ୍ଦ୍ର ମଧ୍ୟରୁ 17 ଉତ୍ତେଜନା ପ୍ରବଣ ଏବଂ 13 ଅତି ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସମ୍ଭାବ୍ୟ ଗଣ୍ଡଗୋଳ ଥିବା ସ୍ଥାନମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନ 11 ସୁଦ୍ଧା ସେଠାରେ 41.06% ମତଦାନ ହୋଇଥିବା ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆଜିର ସମୟରେ ଭାରତୀୟ ଗଣତନ୍ତ୍ରରେ ଆବଶ୍ୟକତା ରହିଛି। ମହିଳାମାନଙ୍କ ଅଂଶଗ୍ରହଣ ଏ କ୍ଷେତ୍ରରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଓପିଇଡିରେ ନିଜର ଭାବନା ପ୍ରକାଶ କରି ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କ ଲାଗି ବିଧାନସଭାରେ ସଂରକ୍ଷଣ ବ୍ୟବସ୍ଥାରେ ବିଳମ୍ବ ଏକ ଦୁର୍ଭାଗ୍ୟଜନକ। ଚଳିତ ମାସ 16 ତାରିଖରେ ସଂସଦର ବୈଠକ ଆହ୍ୱାନ କରାଯାଇ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକ ସମ୍ପର୍କରେ ଆଲୋଚନା ଏବଂ ପାସ୍ ହେବା ସହ ମହିଳାମାନଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି।
नारी शक्ति वंदन अधिनियम पारित किया था और सभी राजनीतिक दलों ने सहमति से किया था और सबकी इच्छा है कि 2029 में जब लोकसभा के चुनाव होंगे तब हमारे देश की नारी शक्ति को जनप्रतिनिधि के रूप में लोकसभा में विधानसभाओं में 33% स्थान मिलना ही चाहिए।
ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା 2029 ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ସହ ଭୋଟ୍ ରହିବ। ସେ କହିଛନ୍ତି ଗତ ଦଶନ୍ଧି ଧରି ମହିଳାମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉପଯୁକ୍ତ ସ୍ଥାନ ଦେବା ଲାଗି ଉଦ୍ୟମ ଜାରି ରହିଛି। ଏଥିନିମନ୍ତେ କମିଟି ଗଠନ ହେବା ସହ ଏ ସମ୍ପର୍କିତ ଚିଠା ବିଲ୍ ଆଗତ କରାଯାଇଛି। 2023 ମସିହା ସେପ୍ଟେମ୍ବରରେ ସଂସଦରେ ମହିଳା ସଚେତନତାର ବାର୍ତ୍ତା ନେଇ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆଜି ୱାଶିଂଟନ୍ଠାରେ ଆମେରିକାରେ ଅଧିଗ୍ରହଣ ଏବଂ ସନ୍ତୁଳିତ ରକ୍ଷା ପାଇଁ ପ୍ରତିରକ୍ଷା ସଚିବ ମାଇକେଲ୍ ପି ଡଫିଙ୍କୁ ଭେଟିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ଜରିଆରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏହି ବୈଠକର ଲକ୍ଷ୍ୟ ହେଉଛି ଭାରତ ଏବଂ ଆମେରିକାର ପ୍ରମୁଖ ପ୍ରତିରକ୍ଷା ସହଭାଗିତାକୁ ଆଗକୁ ବଢ଼ାଇବା। ଶ୍ରୀ ମିଶ୍ରୀ ଆମେରିକାର ଶିଳ୍ପ ଏବଂ ସୁରକ୍ଷା ବ୍ୟୁରୋର ଉପସଚିବ ୱିଲିୟମ୍ କମିଟ୍ଙ୍କୁ ମଧ୍ୟ ଭେଟିଥିଲେ। ଶ୍ରୀ ଜୟସ୍ୱାଲ କହିଛନ୍ତି ଆଲୋଚନାରେ ଦ୍ୱିପାକ୍ଷିକ ବାଣିଜ୍ୟ ରଣନୀତି ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟାରେ ନିବେଶ ବୃଦ୍ଧି କରିବା ସହିତ ରପ୍ତାନୀ ନିୟନ୍ତ୍ରଣ ଢାଞ୍ଚା ଉପରେ ଆଲୋଚନା ହୋଇଥିଲା। ଅନୁସୂଚିତ ଜନଜାତି ଜାତୀୟ ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ପ୍ରତିନିଧି ମଣ୍ଡଳୀ ପକ୍ଷରୁ 2024-25 ବର୍ଷ ପାଇଁ ବାର୍ଷିକ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ଭାରତୀୟ ପତାକାଧାରୀ ଏଲ୍ପିଜି ବୋଝେଇ ଜାହାଜ ଗ୍ରୀନ୍ ଆଶା ଆଜି ମୁମ୍ବାଇଠାରେ ପହଞ୍ଚିଛି। ଏହି ଜାହାଜ 15,400 ଟନ୍ ଏଲ୍ପିଜି ବୋଝେଇ କରି ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିଲା। ଜାହାଜରେ ଥିବା ସମସ୍ତ ନାବିକ ଏବଂ ମାଲ୍ ସୁରକ୍ଷିତ ଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସମଗ୍ର ମାନବ ସମାଜ ଏବଂ ଜୈନ ଧର୍ମାବଲମ୍ବୀଙ୍କ ପାଇଁ ଶାନ୍ତି ଏବଂ ଆଧ୍ୟାତ୍ମିକ ଭାବନା ପ୍ରତିଷ୍ଠା କରିବା ନିମନ୍ତେ ନବକର ମହାମନ୍ତ୍ର ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ। ନୂଆଦିଲ୍ଲୀଠାରେ ଆଜି ବିଶ୍ୱ ନବକର ମହାମନ୍ତ୍ର ଦିବସ ଅବସରରେ ସାଧୁସନ୍ଥମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଭାରତ ହେଉଛି ସବୁ ସମ୍ପ୍ରଦାୟ ଏବଂ ଧର୍ମର ଭବନ। ସେ କହିଛନ୍ତି ଏହି ମନ୍ତ୍ର ଜୀବନରେ ସଚେତନତା ଏବଂ ଧାର୍ମିକ ଭାବନା ଉଦ୍ରେକ କରିଥାଏ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀରେ ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମର ନୀତି ନିର୍ଦ୍ଧାରକ ଗବେଷକ ଏବଂ ପାରଦର୍ଶିତା ହାସଲ କରିଥିବା ପ୍ରତିନିଧିମାନଙ୍କୁ ଏକତ୍ର କରିବା ଲାଗି ପ୍ରୟାସ କରିବ। ସେମାନେ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ହୋମିଓପାଥିର ଭୂମିକା ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିବେ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୀର୍ଘ ସ୍ୱାସ୍ଥ୍ୟ ପାଇଁ ହୋମିଓପାଥି ଦିବସ ପାଳନ। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 1 ରନ୍ରେ ପରାସ୍ତ କରିଛି। ଗୁଜରାଟ ଟାଇଟନ୍ ପକ୍ଷରୁ ରସିଦ୍ ଖାନ୍ 3 ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସାମ କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି। ତାମିଲନାଡୁର ଗୋଟିଏ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆଜିର ସମୟର ଆବଶ୍ୟକତା ବୋଲି କହିଲେ ପ୍ରଧାନମନ୍ତ୍ରୀ। ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ ଦ୍ୱିପାକ୍ଷିକ ବାଣିଜ୍ୟ ରଣନୀତି ସମ୍ପର୍କରେ ଆଲୋଚନା କଲେ ଭାରତର ବୈଦେଶିକ ସଚିବ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।